ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଚାଷୀ ମହିଳା ଯୁବବର୍ଗ ବୟସ୍କ ଆର୍ ଭିନ୍ ଭିନ୍ ବର୍ଗର ସାମଗ୍ରିକ ବିକାଶ ଲାଗି ସରକାର ବଜେଟ୍ଥି ବହୁଟେ ବ୍ୟବସ୍ଥା ଆନିପାରନ୍ ବୋଲି ଜଣାପଡ଼ିଛି। ଇତାର ସହିତ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଆଇବା ବଜ୍ରେ ଅର୍ଥନୈତିକ ଅଭିବୃଦ୍ଧି ହାର 8.5 ପହଞ୍ଚାବା ଲାଗି ରାଜ୍ୟ ସରକାର ଏହି ବଜେଟ୍ଥି ବ୍ୟବସ୍ଥା କରିବେ ବୋଲି ଜଣାପଡ଼ିଛି। ବିଧାନସଭାର ବଜେଟ୍ ଅଧିବେଶନ ଚାଲୁଥିବା ନୁ ଆଜି ଭୁବନେଶ୍ୱର ୟୁନିଟ୍ 5 ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ଆର୍ ଭିନ୍ ଭିନ୍ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ମାଛ ଚାଷୀ ଆର୍ ପ୍ରାଣୀପାଳକମାନେ ରାଜ୍ୟର ସମୃଦ୍ଧିର ମିର୍ଖୁମ୍ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ 2025 ଉଦ୍ଯାପନୀ ସମାରୋହଥି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଡକ୍ଟର କମ୍ଭମ୍ ପାଟି କହିଛନ୍, ରାଜ୍ୟର ସମୁଦ୍ରଖଣି ଇଲାକା ଆର୍ ଭିନ୍ ଭିନ୍ ଜଲଭଣ୍ଡାର ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦର ବିକାଶକେ ତହକେଇ ପାର୍ବା। ଗଲାକାଲି ହୋଇଥିବା ଉଦ୍ଯାପନୀ ସମାବେଶଥି ମନ୍ତ୍ରୀଙ୍କୁ ପଚାରନ୍ତୁ କାର୍ଯ୍ୟକ୍ରମ ଜରିଏ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିନ୍ ଭିନ୍ ଜିଲ୍ଲାରୁ ଆସିଥିବା ମାଛ ଚାଷୀ ଆର୍ ପ୍ରାଣୀପାଳ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ। କେନ୍ସି ସରକାରୀ କର୍ମଚାରୀ ସେମାନଙ୍କୁ ହଇରାଣ କଲେ ତୁର୍ତ୍ତି ଚିଠି ଜରିଏ ଜଣାବା ଲାଗି ଚାଷୀମାନଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ। କାର୍ଯ୍ୟକ୍ରମଟି ସଫଳ ଚାଷୀ ଆଉ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟବାଦୀ ବନବିଦ୍ୟାଳୟ ଓଡ଼ିଆ ଜାତୀୟ ଚେତନାର ପ୍ରାଣକେନ୍ଦ୍ର ଆର୍ ସତ୍ୟବାଦୀର ପଞ୍ଚସଖା ସମାଜର ଦର୍ପଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ପୁରୀ ଜିଲ୍ଲା ସାକ୍ଷୀଗୋପାଳଠାରେ ସତ୍ୟବାଦୀ ମହୋତ୍ସବଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଐତିହାସିକ ସତ୍ୟବାଦୀ ବନବିଦ୍ୟାଳୟର ପୁନରୁଦ୍ଧାର ଲାଗି ସରକାର ପଦକ୍ଷେପ ନେଉଛନ୍। ବକୁଳବନ ଆର୍ ସତ୍ୟବାଦୀ ବନବିଦ୍ୟାଳୟର ବିକାଶ କରିକରି ଐତିହାସିକ ପର୍ଯ୍ୟଟନ କ୍ଷେତ୍ର କରବାର୍କେ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମହୋତ୍ସବନ ଯୋଗଦେବାର ଆଗନୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିକରି ଭିତ୍ତିଭୂମିର ବିକାଶର ତଦାରଖ କରିଛନ୍। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଆଇବାକାଲିଠାରୁ ମୂଲ ହେବା। ଏଥିଲାଗି 58 ପରୀକ୍ଷା ହବ୍କେ ପ୍ରଶ୍ନପତ୍ର ପହଞ୍ଚି ସାରିଛେ। ଏଥର ସମ୍ବଲପୁର ଜୋନ୍ ଅନ୍ତର୍ଗତ 9 ଜିଲ୍ଲା ସମ୍ବଲପୁର ବଲାଙ୍ଗୀର ସୁବର୍ଣ୍ଣପୁର କଳାହାଣ୍ଡି ନୂଆପଡ଼ା ବରଗଡ଼ ଦେବଗଡ଼ ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ନ 395 ପରୀକ୍ଷା କେନ୍ଦ୍ରନ 92,903 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ଲାଗି ସିଏଚ୍ଏସ୍ସି ଆର୍ ପ୍ରଶାସନ ତରଫୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ଯୋଜନାର କ୍ଷେତ୍ରୀୟ ତଦନ୍ତ ପ୍ରକ୍ରିୟା ଆଇବା 23 ତାରିଖ ତକ ସାରବାର୍କେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରଠାରେ ଆଭାସୀ ଜରିଏ ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକଟି ଯୋଗଦେଇକରି ଶ୍ରୀମତୀ ଗର୍ଗ ସବୁ ଜିଲ୍ଲା ଆର୍ ମହାନଗର ନିଗମମାନଙ୍କେ 19 ତାରିଖ ତକ ଯୋଜନାର କ୍ଷେତ୍ରୀୟ ତଦନ୍ତ ଅସ୍ଥାୟୀ ତାଲିକା ପ୍ରକାଶ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଲଗାତାର କ୍ଷେତ୍ରୀୟ ତଦନ୍ତର ଅସ୍ଥାୟୀ ତାଲିକା ବନାବେ ବୋଲି କହିଛନ୍। କ୍ଷେତ୍ରୀୟ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ତୁର୍ତ୍ତି ସାରିଜ କରି ଆବେଦନକାରୀମାନଙ୍କର ଇ କେୱାଇସି ପ୍ରକ୍ରିୟା ଶେଷ କରବାର୍କେ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। 5,000 ବର୍ଗ ଫୁଟ ତକ ପାର୍ଟ ପ୍ଲଟ ଘିନା ବିକାଥି କଟକଣା ନାଇଁ ଲଗାବାର୍କେ ରାଜ୍ୟ ସରକାର ଯୋଜନା କରୁଛନ୍ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ କହିଛନ୍, ଇ ବାବଦ ଚିଠା ନିୟମ ତିଆରି ସରିଛେ ଆର୍ ହପ୍ତେ ଭିତରେ ନୂଆ ବିଜ୍ଞପ୍ତି ବାହାରବା। ସେନ୍ତା ଆପାର୍ଟମେଣ୍ଟ ଘିନା ବିକା ଲାଗି ନୂଆ ନିୟମ ଆସ୍ବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 23 ତାରିଖ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତା ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ତାମିଲନାଡୁର ଚେନ୍ନାଇଠାରେ ଆଇବା କାଲିଠାରୁ ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ମୂଲ ହେବା। ଏଥିଲାଗି ଓଡ଼ିଶାର 32 ଛନିଆ ଦଲ ଚେନ୍ନାଇ ଯାଇଛେ। ଖେଳାଳିମାନଙ୍କ ସାଙ୍ଗେ 6 ଜଣ କୋଚ୍ ଆର୍ 5 ଜଣ ସହାୟକ କର୍ମଚାରୀ ଭିଲ ଯାଇଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗଲାକାଲି ହୋଇଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ର ମହିଳା ବର୍ଗଥି ଇଂଲଣ୍ଡ ପେନାଲ୍ଟି ସୁଟ୍ଆଉଟ୍ 2-1 ଗୋଲ୍ଥି ଭାରତକେ ଆଉ ସ୍ପେନ୍ ଦଲ 2-1 ଗୋଲ୍ଥି ଜର୍ମାନୀକେ ହରାଇଥିଲା। ସେଆଡ଼େ ପୁରୁଷ ବର୍ଗଥି ଭାରତ ସ୍ପେନ୍କେ 2-0 ଗୋଲ୍ଥି ହରାଇଛେ। ଆଇବା ବୁଧବାରଠାରୁ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି। ଗୁରୁବାରନୁ ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।